ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତର ତୃତୀୟ ଦିନରେ ଶ୍ୱେତଗଙ୍ଗା ପୁଷ୍କରିଣୀରେ ରାଷ୍ଟ୍ରପତି ପିତୃପୁରୁଷଙ୍କୁ ପିଣ୍ଡଦାନ ସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ କଲେ ଦର୍ଶନ। ରାଇରଙ୍ଗପୁର ଏସ୍ଏସ୍ଡି ହାଇସ୍କୁଲର ପ୍ଲାଟିନମ୍ ଜୟନ୍ତୀରେ ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ। ରାଜସ୍ୱ ସେବା ହ୍ୱାଟ୍ସଆପ୍ରେ ଉପଲବ୍ଧ ହେବ କହିଲେ ରାଜସ୍ୱ ମନ୍ତ୍ରୀ, ଆସନ୍ତାକାଲି ଏହି ସେବାକୁ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ। ଶିଶୁବାଟିକାର ପିଲାମାନଙ୍କୁ ମାଗଣା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀର ବଣ୍ଟନ ଶେଷ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଓସେପାର ନିର୍ଦ୍ଦେଶ ଏବଂ ଅନନ୍ୟତାରେ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କର୍କଟ ଦିବସ। ଛଅଦିନିଆ ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ପୁରୀସ୍ଥିତ ଶ୍ୱେତଗଙ୍ଗାରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି। ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ପୁରୀ ଲୋକଭବନରୁ କଡ଼ା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇଥିଲେ। ପିଣ୍ଡଦାନ ପରେ ଶ୍ରୀମନ୍ଦିର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ସ୍ୱାଗତ କରିଥିଲେ। ଶ୍ରୀଜୀଉଙ୍କ ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ଗର୍ଭଗୃହରେ ଶ୍ରୀମତୀ ମୁର୍ମୁ ଦର୍ଶନ କରି ଶ୍ରୀମନ୍ଦିରରେ 45 ମିନିଟ୍ରୁ ଅଧିକ ସମୟ ଅତିବାହିତ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ସୁନାବେଶରେ ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ତାଙ୍କ ପୁରୀ ଗସ୍ତ ଶେଷ କରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏସ୍ଏସ୍ଡି ହାଇସ୍କୁଲର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ଯୋଗ ଦେଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଓଡ଼ିଶାର ପ୍ରଥମ ଆଦିବାସୀ ମନ୍ତ୍ରୀ ଭଞ୍ଜବୀର ସୁନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ପରେ ରାଇରଙ୍ଗପୁର କଲେକ୍ଟ୍ରେଟ୍ ଷ୍ଟାଡିୟମ୍ରେ ଶ୍ରୀମତୀ ମୁର୍ମୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମୋହଲଡିଆରେ ଏକ ନବନିର୍ମିତ ଗୃହ, ତୀରନ୍ଦାଜୀ କେନ୍ଦ୍ର, ଆୟୁଷ କେନ୍ଦ୍ର ଓ ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ରାଜସ୍ୱ ସେବା ବର୍ତ୍ତମାନ ହ୍ୱାଟ୍ସଆପ୍ରେ ଉପଲବ୍ଧ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଜମିଜମା ବାବଦର ସମସ୍ତ ଅଭିଯୋଗ ଓ ଆବେଦନ ହ୍ୱାଟ୍ସଆପ୍ ମାଧ୍ୟମରେ ଗ୍ରହଣ କରାଯିବ। ସମୟସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଏହି ସେବା ଦ୍ୱାରା ଦୁର୍ନୀତି ବନ୍ଦ ହେବା ସହ ତହସିଲ ଅଫିସକୁ ବାରମ୍ବାର ଯିବାକୁ ପଡ଼ିବ ନାହିଁ।
ଏଥର ହ୍ୱାଟ୍ସଆପ୍ ମାଧ୍ୟମରେ ସବୁ ଆବେଦନ କରି ତାଙ୍କର ଆବେଦନ ପତ୍ର ରାଜସ୍ୱ ବିଭାଗକୁ ପଠାଇ ପାରିବ। ଜାତି ସାର୍ଟିଫିକେଟ, ବାସିନ୍ଦା ସାର୍ଟିଫିକେଟ, ଆୟ ସାର୍ଟିଫିକେଟ, କିସମ ପରିବର୍ତ୍ତନ, ଏଇ ଭଳିଆ ସେବା ପାଇଁ କାମ ହ୍ୱାଟ୍ସଆପ୍ ମାଧ୍ୟମରେ ରାଜସ୍ୱ ବିଭାଗକୁ ପ୍ରେରଣ କରିବେ। କେଉଁ ସେବା କେତେ ଦିନ ଭିତରେ ମିଳିବ ତାର ମଧ୍ୟ ଆମେ ସ୍ଥିରୀକୃତ କରିଛୁ। ସମୟସୀମା ଭିତରେ ହ୍ୱାଟ୍ସଆପ୍ର ସନ୍ଦେଶ ପାଇଲା ପରେ ଯଦି ରାଜସ୍ୱ ଅଧିକାରୀ ଠିକ୍ ସମୟରେ ନ କରନ୍ତି ତାହେଲେ ସେମାନେ ମଧ୍ୟ ଉତ୍ତରଦାୟୀ ହେବେ ଏବଂ ଦଣ୍ଡିତ ହେବେ।
ଜନସାଧାରଣଙ୍କ କାର୍ଯ୍ୟ ନ ହେଲେ ବିଭାଗୀୟ ମନ୍ତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଅଭିଯୋଗ କରିପାରିବେ। ଦୁର୍ନୀତି ଅଭିଯୋଗ ଆସିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି ଏହି ହ୍ୱାଟ୍ସଆପ୍ ସେବାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଅତ୍ୟାଧୁନିକ କାରାଭ୍ୟାନ୍ ଟୁରିଷ୍ଟ ସେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଶୁଭାରମ୍ଭ କରିଛନ୍ତି। ଧଉଳି ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି କାରାଭ୍ୟାନ୍ ପର୍ଯ୍ୟଟନ କ୍ଷେତ୍ରକୁ ଲୋକମାନଙ୍କୁ ଆକର୍ଷିତ କରିବ। ହୀରାକୁଦ, ଦେବ୍ରିଗଡ଼, ଶିମିଳିପାଳ, ଚିଲିକା, ଭିତରକନିକା, ସାତକୋଶିଆ ଓ ଦେଓମାଳି ପର୍ଯ୍ୟଟନ କ୍ଷେତ୍ରରେ ଏହା ଉପଲବ୍ଧ ହେବ। ଏହି କାରାଭ୍ୟାନ୍ରେ ଶୌଚାଳୟ, ଶୋଇବା ବ୍ୟବସ୍ଥା ଓ ରୋଷଶାଳାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ରୋକିବା ପାଇଁ ରାଜ୍ୟ ବନ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଆବଶ୍ୟକସ୍ଥଳେ ଜଙ୍ଗଲ ନିଆଁ ଉପରେ ନଜର ରଖିବା ପାଇଁ ମିନି ଡ୍ରୋନ୍ ବ୍ୟବହାର କରାଯାଉଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କେ ମୁରୁଗେସନ୍ କହିଛନ୍ତି। ଶିମିଳିପାଳ ଓ ରାଉରକେଲାରେ କ୍ୟାମେରା ଦ୍ୱାରା ଜଙ୍ଗଲ ନିଆଁ ଉପରେ ଦୃଷ୍ଟି ରଖାଯିବ। ଆବଶ୍ୟକସ୍ଥଳେ ମିନି ଡ୍ରୋନ୍ ବ୍ୟବହାର କରାଯାଉଛି। 336 ଗାଁରେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ବିଭାଗ ପକ୍ଷରୁ ସଚେତନ କରାଯାଇଛି। 200 ଏନ୍ଡିଆର୍ଏଫ୍ କର୍ମଚାରୀଙ୍କୁ ମଧ୍ୟ ଏଥିନିମନ୍ତେ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି। ଜଙ୍ଗଲ ନିଆଁ ଆୟତ ପାଇଁ 20,461 ଫାୟାର ଲାଇନ୍ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ମୁରୁଗେସନ୍ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ଶିଶୁବାଟିକା ପିଲାମାନଙ୍କୁ ମାଗଣା ପୋଷାକ ଏବଂ ଆନୁଷଙ୍ଗିକ ସାମଗ୍ରୀ ବଣ୍ଟନ ଶେଷ କରିବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। 2025-26 ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା 1,000 ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି। ଏଥିରେ ପ୍ରତି ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ, ଜୋତା, ମୋଜା, ଟି ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ଏବଂ ପରିଚୟପତ୍ର ପ୍ରଦାନ କରାଯିବ। ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳୁଥିବା ୟୁନିଫର୍ମ ହିସାବରେ ପୋଷାକ ଗୁଡ଼ିକର ରଙ୍ଗ ଡିଜାଇନ୍ ଏବଂ ଗୁଣବତ୍ତା ରହିବ। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦିତ ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ପୁରୁଣା ସଂସ୍ଥାଗୁଡ଼ିକ ମାଧ୍ୟମରେ ଏହି ସାମଗ୍ରୀ ସଂଗ୍ରହ କରାଯିବ। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତୀୟତାର ଜନକ ତଥା ନବଜାଗରଣ ପ୍ରବର୍ତ୍ତକ। ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇଥିଲା। ତାଙ୍କ ପୁଣ୍ୟତିଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। 1848 ଏପ୍ରିଲ 28 ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଲାଭ କରିଥିବା ମଧୁସୂଦନ ଦାସ ରାଜ୍ୟବାସୀଙ୍କ ମଧ୍ୟରେ ମଧୁ ବାରିଷ୍ଟର ନାମରେ ପରିଚିତ ଥିଲେ। 1934 ଆଜିର ଦିନରେ ସେ ଏହି ଅଲୀଳା ସମ୍ବରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ତାଙ୍କର ଅଦମ୍ୟ ସଂଗ୍ରାମ ଓ ଦୂରଦୃଷ୍ଟି ସର୍ବଦା ପ୍ରେରଣାଦାୟୀ ହୋଇ ରହିବ। ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାରା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହେବ। ଭଦ୍ରକ ସହରର ପୁରୁଣା କୋର୍ଟ ନିକଟରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସମେତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କର୍କଟ ରୋଗର କାରଣ ଏବଂ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ କର୍କଟ ରୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଅନନ୍ୟତାରେ ଏକତା। 2000 ଫେବୃୟାରୀ 4 ପ୍ୟାରିସ୍ଠାରେ ପ୍ରଥମଥର ପାଇଁ ବିଶ୍ୱ କର୍କଟ ରୋଗ ଦିବସ ପାଳନ କରାଯାଇଥିଲା। ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ସମ୍ଭବ। ବ୍ୟକ୍ତିଗତ ଏବଂ ସାମୁହିକ ସ୍ତରରେ ପ୍ରୟାସ ଜାରି ରଖି କର୍କଟ ମୁକ୍ତ ଭବିଷ୍ୟତ ଗଠନ ଜରୁରୀ ହୋଇପଡ଼ିଛି। ସଚେତନତା ଓ ଦୃଢ଼ ନିଷ୍ପତ୍ତି ଦ୍ୱାରା କର୍କଟ ରୋଗ ସହ ଲଢ଼ିବା ପାଇଁ ବିଶ୍ୱ କର୍କଟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଏହି ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି,
କ୍ୟାନ୍ସରର ଭୟାବହତା ଉପରେ ନିଶ୍ଚିତ ଭାବରେ ସଚେତନ ହେବାର ଆବଶ୍ୟକତା ରହିଛି। ନିଜ ଶରୀରକୁ ମିନିମମ 20-30 ଦିଅନ୍ତୁ। ଯୋଗ ପ୍ରାଣାୟମ ସହିତ ସୁସ୍ଥ କେମିତି ରହିବା, ମୋଟାପା କମିବ, କ୍ୟାନ୍ସର ଡ୍ରଗ୍ସ ଉପରେ ପାଖାପାଖି ଆମର ଟ୍ୟାକ୍ସ କମ୍ କରାଯାଉଛି, ଟ୍ରିଟମେଣ୍ଟ ପ୍ରୋସିଜିଓରରେ ଆୟୁଷ୍ମାନ ଭାରତ ଯୋଜନାଠୁ ନେଇକରି ସବୁଠାରେ ଇନକ୍ଲୁଡ କରାଯାଉଛି। ଓଡ଼ିଶା ସରକାରଙ୍କ ତରଫରୁ ମଧ୍ୟ ଟବାକୋ ଏବଂ ନିକୋଟିନ୍ ଯୁକ୍ତ ଏ ଯୋଉ ଗୁଟକା ବ୍ୟାନ୍ କରାହଉଛି।
ଗଞ୍ଜାମ ଜିଲ୍ଲାର ସୋନପୁର ବେଳାଭୂମି ମହୋତ୍ସବକୁ ବାଚସ୍ପତି ସୁରମା ପାଢ଼ୀ ଉଦ୍ଘାଟନ କରିଛନ୍ତି। କଳା ସଂସ୍କୃତି ନୁହେଁ, ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଭାଷା, ସାହିତ୍ୟ, ସଂସ୍କୃତି, ଆନ୍ଦୋଳନ ସମସ୍ତ କ୍ଷେତ୍ରରେ ଗଞ୍ଜାମ ଶୀର୍ଷରେ ରହିଥାଏ ବୋଲି ବାଚସ୍ପତି କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି, ଇକୋ ଟୁରିଜିମ୍ ସହିତ ମେଡିକାଲ ଟୁରିଜିମ୍କୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ। ମାଲକାନଗିରି ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଆଜି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ଙ୍କ ନିକଟରେ ଜଣେ ମାଓବାଦୀ ଅସ୍ତ୍ରଶସ୍ତ ସହ ଆତ୍ମସମର୍ପଣ କରିଛି। ମାଓବାଦୀ ଜଣକ ହେଲେ ଆଇତା ମାର୍କମ୍, ତାଙ୍କ ଘର ଛତିଶଗଡ଼ ରାଜ୍ୟର ସୁକ୍ମା ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପାଲ ଗ୍ରାମରେ। ସମ୍ଭିଧାନ ଅନୁଯାୟୀ ଗଣତାନ୍ତ୍ରିକ ତଥା ଆଇନଗତ ବ୍ୟବସ୍ଥା ମଧ୍ୟରେ ସମାଜର ଉପେକ୍ଷିତ ବର୍ଗଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ଓଡ଼ିଶା ମାଓବାଦୀ ରାଜ୍ୟ କମିଟିର 2 ସଦସ୍ୟ ମତ ଦେଇଛନ୍ତି। ରାଜ୍ୟ ସରକାର ଏବଂ ଗୃହ ବିଭାଗକୁ ଲେଖିଥିବା ପତ୍ରରେ ନିଖିଲ ଓରଫ ନିରଞ୍ଜନ ରାଉତ ଏବଂ ଇନ୍ଦୁ ଓରଫ ଅଙ୍କିତା ଓରଫ ରଶ୍ମିତା ଲେଙ୍କା କହିଛନ୍ତି, ସଶସ୍ତ୍ର ସଂଘର୍ଷ ପରିତ୍ୟାଗ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଧିକାର ପାଇଁ ଆନ୍ଦୋଳନ ଜାରି ରଖିବା ସମୟୋପଯୋଗୀ ହେବ। ଗତ 3 ଅଧିକ ସମୟ ଧରି ସେମାନେ ଜାରି ରଖିଥିବା ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି। ନବରଙ୍ଗପୁର ଜିଲ୍ଲାର ଆକାଂକ୍ଷୀ ବ୍ଲକ ଡାବୁଗାଁରେ ଆଜିଠାରୁ ସମ୍ପୂର୍ଣ୍ଣତା ଅଭିଯାନ 2.0 ଆରମ୍ଭ ହୋଇଛି। ସରକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଢେଙ୍କାନାଳ ଜିଲ୍ଲାର ମହିମାଗାଦୀ ଚୋରନ୍ଦାରେ ସତ୍ୟ ମହିମା ଧର୍ମ ସମାଜ ପକ୍ଷରୁ ବାର୍ଷିକ ଧର୍ମସଭା ଆରମ୍ଭ ହୋଇଛି। ବୈଠକରେ ଉପାସନା ପୀଠଗୁଡ଼ିକରେ ବାର୍ଷିକ ନୀତି ସନ୍ନ୍ୟାସୀ ନିଯୁକ୍ତି କରାଯାଇଛି। ଓଡ଼ିଶା ଗସ୍ତର ତୃତୀୟ ଦିନରେ ଶ୍ୱେତଗଙ୍ଗା ପୁଷ୍କରିଣୀରେ ରାଷ୍ଟ୍ରପତି ପିତୃପୁରୁଷଙ୍କୁ ପିଣ୍ଡଦାନ ସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ କଲେ ଦର୍ଶନ। ରାଇରଙ୍ଗପୁର ଏସ୍ଏସ୍ଡି ହାଇସ୍କୁଲ ପ୍ଲାଟିନମ ଜୟନ୍ତୀରେ ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ। ରାଜସ୍ୱ ସେବା ହ୍ୱାଟ୍ସଆପ୍ରେ ଉପଲବ୍ଧ ହେବ କହିଲେ ରାଜସ୍ୱ ମନ୍ତ୍ରୀ, ଆସନ୍ତାକାଲି ଏହି ସେବାକୁ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ। ଶିଶୁବାଟିକାର ପିଲାମାନଙ୍କୁ ମାଗଣା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀ ବଣ୍ଟନ ଶେଷ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଓସେପାର ନିର୍ଦ୍ଦେଶ ଏବଂ ଅନନ୍ୟତାରେ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କର୍କଟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।